श्रीमद्भागवत चतुर्थ स्कंध पंचदश अध्याय सुत उवाच। मैत्रेय वाक्य सुनी कर्णे आनंद विदुर मने ध्रुव जे जननी सहिते निश्चले कल्प परिजन्ते बसिला जाई ध्रुव पदे ज्योतिष्क ग्रह चक्र मध्ये मैत्रेय पादे देई कर आनंदे पुच्छ विदुर। विदुर उवाच भूमुनि प्रचेतस माने केवासे केवण भुवने केवण वंशे किबा जाति कहार पुत्र से बोलांति। पूर्वे से नारद वचने यज्ञ आरंभी केऊ बने हरिंकी क्रिया जोगे पाई भवुतरिले दस भाई से धर्मशील प्रचेतस यज्ञ विष्णुंकु करि तोष से कथा कह मुनि मोते संसारु तरिबि जे मन्ते। मैत्रेय कहिले विदुर सुण हे वृतांत ताहार तुजे प्रार्थना कलु मोते सुण विदुर कहु तोते ध्रुवर पुत्र गुणधाम ज्येष्ठ उत्कल तार नाम ताहाकु अधिराज्य स्थापे ध्रुव जे गला बने तपे से बसी राजार आसने उत्तम रत्न सिंहासने अनेक दिन राज्य करी से गुणी मनरे विचारी पितार यात्रा शुणी कर्णे सुख न लभे दुख मने से जे स्वभावे आत्मज्ञानी समदरसी बुद्धि घेनी देख सर्वभूते हरि स्थावर जंगमादि करी एकांत आत्मबोधर से गुण प्रवाहे से न मिसे निर्गुण मन बुद्धि तार न जाने बाह्य अभ्यंतर जड़ांध बधिरंक प्राय भस्मभूषित शुद्ध देहे बाड़े धावंती जाकू देखी के पारे तांक गुण लेखी बुलई नाना मार्गे लुची केही न पारे ताकू लखी जड़ उन्मत्त ताकू जानी बंधु बांधव मने गुणी मंत्री अमात्य गणे मिली राज्य रक्षण नित्य भाड़ी बच्छरता अनुज नाम सुंदर सर्व गुण धाम ताहाकु सकले विचारी स्वराज्य अभिषेक करी स्थापिले नृपति आसने एमंते गला केते दिने स्वबीर्थि नामे पत्नी तार जोषित गणेश गंभीर तार उदरु सुत जात होइले गुण अप्रमित पुष्पार्ण तिग्ध केतु नाम ईश ऊर्ज जे अनुपम वसुजय जे सट सुते गुणे प्रख्यात ए जगते प्रभा दोषा जे बेनी नारी पुष्पार्ण तुले विभा करी से प्रभा गर्भे तिनि सुत होइले जगते विख्यात प्रातः मध्यान्न सायंकाल स्वभावे तेज अनर्गल प्रदोष निशीथ जे ब्युष्ट दोषा तनय तिनि श्रेष्ठ ब्युष्टर पत्नी पुष्करणी ता गर्भे सर्व तेजा जन्मी आकुति कन्या हेला विभा किवा उपमा तारे देवा चाक्षुष मनु तार बीर्जे जन्मिला आकुतिर गर्भे नत्वला चाक्षुषर नारी रूपे कमला नोहे सरी तार उदरे बार सुते जन्मिले विष्णु तेज जुते नाम से पुरु कुश्चत्रित द्युम्न सत्य जे ऋतव्रत अतिरात्र जे अग्निष्टोम शिवि जे उलूक प्रद्युम्न उलूक तहु सट सुत होइले मनु वंश ख्यात अंग सुमना ख्याति तिनि क्रतु अंगिरा राय घेनी सुनीथा जमर दुहिता अंगर अटे से बनिता अंग सुमना नाम तिनि क्रतु अंगिरा गय घेनी सुनीथा जमर दुहिता अंगर अटे से बनिता ବେଣ ତାହାର ଗର୍ଭୁଜାତ ଶୁଣ ହେ ତାହାର ଚରିତ ସେ ପୁଣି ମାତା ମହ ଦୋଷେ ଦୁଷ୍ଟ ହୋଇଲା ମନୁ ବଂଶେ ଦୁଶୀଳ ପଣ ଦେଖି ତାର ପିତା ଚଳିଲା ଛାଡ଼ି ପୁର ତାହାର ଦେଖି ଦୁଷ୍ଟପଣ କୋପେ ନାସିଲେ ମୁନିଗଣ ପୁଣି ତାହାର ମୃତ ଗାତ୍ରେ ବିପ୍ରେମନ୍ଥିଲେ ପୁତ୍ର ଅର୍ଥେ ଦକ୍ଷିଣ କରେ କୁଶବିଡ଼ି ମନ୍ଥନ କଲେ ବେଦ ପଢ଼ି ପ୍ରଜା ଅନାଥ ଅରାଜକେ ଦୁଷ୍ଟେ ପିଡ଼ିଲେ ଅତିରେକେ ତାତହୁଁ ପୃଥୁ ନାମେ ହରି ଜନ୍ମିଲେ ରାଜ ରୂପ ଧରି ତା ଶୁଣି ସନ୍ତୋଷେ ବି ଦୂର ମୁନି ଚରଣେ ଦେଇକର ରୋମ ପୁଲକ ତନୁ ବହି ପୁଚ୍ଛଇ କୃତ କୃତ୍ୟ ହୋଇ ବିଦୁର ଉବାଚ ଯେ ଅଙ୍ଗ ସାଧୁ ଶୀଳ ନିଧି ସର୍ବଲକ୍ଷଣ ଶ୍ରେୟ ବୁଦ୍ଧି ବ୍ରାହ୍ମଣ ପ୍ରଜା ରକ୍ଷାକାରୀ ସେ ସର୍ବଧର୍ମେ ଅଧିକାରୀ ତାହାର ବେଣ ନାମେ ସୁତ ସେ ଦୁଷ୍ଟ ହୋଇଲା କେ ମନ୍ତ ପ୍ରଜାଏ ତାର ଦୁଷ୍ଟ ପଣେ ଭୟେ ପଶିଲେ ଘୋର ବନେ କିମ୍ପା ବ୍ରାହ୍ମଣେ କୋପ କଲେ ତାହାକୁ ବ୍ରହ୍ମଦଣ୍ଡ ଦେଲେ ସେ ବି ପ୍ରବରେ ସର୍ବଜ୍ଞାତା ଆଗମ ନିଗମ ବକତା ଏଡ଼େ ଅନ୍ୟାୟ କିମ୍ପା କଲେ ରାଜାଙ୍କୁ କିମ୍ପା ବିନାଶିଲେ ରାଜାର ଶରୀରେ ନିଶ୍ଚଳେ ବସନ୍ତି ଦଶ ଦିଗ ପାଳେ ଯେ ରାଜା ବିଷ୍ଣୁ ତେଜ ବହି ସ୍ୱଧର୍ମେ ପ୍ରଜାଙ୍କୁ ପାଳଇ ସକଳ ରକ୍ଷଣର ଅର୍ଥେ ତେଣୁ ଭିଆଣ ରାଜା ମତେ ଯମର ସୁତା ସୁତ ଯେଣୁ ଦୁଷ୍ଟ ହୋଇଲେ ଅବା ତେଣୁ ତତ୍ତ୍ୱଜ୍ଞ ମଧ୍ୟେ ତୁ ଉତ୍ତମ ସର୍ବଜ୍ଞ ତୁହି ପୁଣ୍ୟଧାମ ଏକଥା କହ ମୁନି ମୋତେ ସଂଶୟ ନରହୁ ମୋ ଚିତେ ବିଦୁର ତହୁଁ ପ୍ରଶ୍ନ ଶୁଣି ମୈତ୍ରେୟ କହେ ମୃଦୁ ବାଣୀ ମୈତ୍ରେୟ ଉବାଚ ଶୁଣ ହେ ବେଣ ଦୁଷ୍ଟପଣ କହିବା ତାହାର କାରଣ ଅଙ୍ଗ ଯେ ଅଶ୍ୱମେଧ କଲା ଉତ୍ତମ ଋଷିଙ୍କି ବରିଲା ସକଳେ ମିଳି ବେଦନା ଦେ ଅନଳ ପୂଜିଲେ ସମିଧେ ଯଜ୍ଞ କୁଣ୍ଡକୁ ବିପ୍ରେ ଚାହିଁ ଦେଖିଲେ ଦେବ ଗଣେ ନାହିଁ ଇନ୍ଦ୍ରାଦି ଦଶ ଦିଗ ପାଳେ ସେ ଯଜ୍ଞ କେହି ନ ମିଳିଲେ ଦେଖି ବିସ୍ମୟେ ମୁନି ଜନେ ନିକଟେ ରାଇ ଯଜମାନେ ବୋଇଲେ ରାଜା ମୁଖ ଚାହିଁ ଏ ଯଜ୍ଞ କରୁ କାହିଁ ପାଇଁ ଦେବେ ସେ ହବି ନ ଘେନିଲେ ଆମ୍ଭେ ପଚାରୁ ତେଣୁ ଭଲେ ଶୁଣ ରାଜନ ସାବଧାନେ କିବା କଳ୍ପିତ ତୋର ମନେ ପବିତ୍ର ଦ୍ରବ୍ୟ ଶ୍ରଦ୍ଧା କରି ସକଳ ନିଗମ ଉଚ୍ଚାରି ଆମ୍ଭେ ସକଳେ ଧୃତ ବ୍ରତ ତୁମ୍ଭେ ସ୍ୱଭାବେ ଶୁଦ୍ଧ ଚେତ ମନ୍ତ୍ର ଉଚ୍ଚାରି ଆମ୍ଭେ ତୁଣ୍ଡେ ଆହୁତି ଦେଲୁ ଯଜ୍ଞ କୁଣ୍ଡେ ଦେବେ ନ ଇଲେ କେଉଁ ଭାବେ ତାର ପ୍ରସ୍ତାବ ଶୁଣ ଏବେ ସକଳ କର୍ମ ସାକ୍ଷୀ ଦେବେ କିମ୍ପା ନ ଇଲେ ଯଜ୍ଞ ଭାଗେ ମୈତ୍ରେୟ ଉବାଚ ଅଙ୍ଗ ଯେ ବିପ୍ର ବାକ୍ୟ ପୁଣି ମୁହୂର୍ତ୍ତେ ରହି ମନେ ଗୁଣି ସଭାଜନଙ୍କ ମୁଖ ଚାହିଁ ବୋଲଇ ଶିରେ କର ଦେଇ କି ମନ୍ଦ କର୍ମ ମୋର ଅଛି କେମନ୍ତେ ପାରିବି ମୁଁ ଲକ୍ଷ୍ମୀ ଦେବେ ନଇଲେ ଯଜ୍ଞ ଭାଗେ କାରଣ କହ ମୋର ଆଗେ ଏମନ୍ତ ରାଜା ମୁଖୁ ଶୁଣି ସ୍ୱଧର୍ମ ବିପ୍ରେ ପରିମାଣୀ ବୋଇଲେ ରାଜା ମୁଖ ଚାହିଁ ଏ ଜନ୍ମେ ତୋର ଦୋଷ ନାହିଁ ପୂର୍ବର୍ଜିତ କର୍ମ ଫଳେ ସନ୍ତତି ନାହିଁ ତୋର କୋଳେ ଅପୁତ୍ର ଦୋଷେ ଦେବଗଣେ ନଇଲେ ଯଜ୍ଞ ନିମନ୍ତ୍ରଣୀ ସଂକଳ୍ପ ପୁତ୍ର ଅର୍ଥେ କର ଯଜ୍ଞ ପୁରୁଷ ଯଜ୍ଞେ ବର ତେବେ ସକଳ ଦେବଗଣ ତୋ ଯଜ୍ଞ ହୋଇବେ ବରଣ ସେ ବିଷ୍ଣୁ ହବିର୍ଭାଗ ପାଇ ତୋହର ଯଜ୍ଞ ତୋଷ ହୋଇ ସେ ହରି ପୁତ୍ର ଦେବେ ତୋତେ ସଂସାରୁ ତରିବୁ ଯେ ମନ୍ତେ ମୈତ୍ରୀୟ ଆନନ୍ଦ ଚିତ୍ତରେ କହନ୍ତି ଶୁଣ ହେ ବିଦୁରେ ଏମନ୍ତ ବିପ୍ର ବାକ୍ୟ ଶୁଣି ସେ ଅଙ୍ଗରାଜ ମନେ ଗୁଣି ଯଜ୍ଞେ ଯଜ୍ଞ ପୁରୁଷ ତୁଣ୍ଡେ ଆହୁତି ଦେଲେ ହୋମ କୁଣ୍ଡେ ମନ୍ତ୍ର ଉଚ୍ଚାରି ବିଧି ମତେ ମୁନିଏ ଦେଲେ ଶୁଦ୍ଧ ଚିତେ ତକ୍ଷଣେ ହୋମ କୁଣ୍ଡୁ ଜାତ ହୋଇଲା ପୁରୁଷ ଅଦ୍ଭୁତ ହୃଦେଲମ୍ବଇ ହେ ମହାର କଟିରେ ସୋହେ ପିତାମ୍ବର ସୁବର୍ଣ୍ଣ ପାତ୍ର କରେ ଧରି ସିଦ୍ଧ ପାୟସ ପୂର୍ଣ୍ଣ କରି ତେଜେ ଗଞ୍ଜଇ ସୂର୍ଯ୍ୟକାନ୍ତି ତା ଦେଖି ବିପ୍ରେ କଲେ ସ୍ତୁତି ଷୋଡ଼ଶ ଉପଚାର ଜୁତେ ବିପ୍ରେ ପୂଜିଲେ ଜଗନ୍ନାଥେ ଯଜ୍ଞ ପୁରୁଷ ଆଜ୍ଞା ଘେନି ବ୍ରାହ୍ମଣେ କଲେ ଜୟଧ୍ୱନି ଅମୃତମୟ କ୍ଷୀରି ପୂର୍ଣ୍ଣ ରାଜାଙ୍କୁ ଅର୍ପିଲେ ବ୍ରାହ୍ମଣ ବିପ୍ରବଚନେ କ୍ଷୀରି ପାତ୍ର କରେ ଘେନିଲେ ନରନାଥ ଆଘ୍ରାଣ କରି ନାସା ଦ୍ୱାରେ ଦେଲା ସେ ନିଜ ପତ୍ନୀ କରେ ରାଣୀ ତା ଘେନିଲେ ସନ୍ତୋଷେ ଗୃହେ ଭୁଞ୍ଜିଲେ ମନ ତୋଷେ ତକ୍ଷଣେ ପୁଂସ ବନ ଭାବେ ପୁତ୍ର ରହିଲା ତାର ଗର୍ଭେ ସେ ଗର୍ଭ କାଳ ଉପଗତ କୁମାର ଜନ୍ମିଲା ଅଦ୍ଭୁତ ଦିନକୁ ଦିନ ସେ ବଢ଼ିଲା ମାତାର ଅଂଶ ନ ଛାଡ଼ିଲା ସୁନିଥା ଯମ ସୂତା ଯେଣୁ ତା ସୁତ ଅଧାର୍ମିକ ତେଣୁ ଅଧର୍ମ ଅଂଶୁ ଯମଜାତ ଦୋହିତ୍ର ତାର ଅନୁଗତ ସ୍ୱଭାବେ ହୋଇ ଅଧାର୍ମିକ କ୍ଷତ୍ରିୟ ଭାବେ ଅତିରେକ ନିରତେ ଧନୁସର ଧରି ବନେ ମୃଗୟା ନିତ୍ୟ କରି ନିର୍ଦ୍ଦୋଷ ପଶୁଗଣ ମାରେ ଦୟା ବିବେକ ନ ବିଚାରେ ତୁଲ୍ୟ ବୟସୀ ବାଳ ମେଳେ ଯେବେ ଖେଳ କୁତୁ ହେଳେ ତାହାଙ୍କୁ ଦୁଷ୍ଟ ପଣେ ଦୃଢ଼େ ଚରଣେ ଚାପି ମୁଣ୍ଡ ମୋଡ଼େ କାହାର କେଶ ବାସ ଫେଡ଼ି କର ଚରଣ ଦୃଢ଼େ ଭିଡ଼ି ଏମନ୍ତ ତାର ଦୁଷ୍ଟ ପଣେ ରାଜାର ଆଗେ ପ୍ରଜାଗଣେ ରୋଦନ କରି ଉଚ୍ଚ ସ୍ୱରେ କର ଅଞ୍ଜଳି ଦେଇଶିରେ କହନ୍ତି ବେଣ ଦୁଷ୍ଟପଣ ରୋଦନ କରି ପ୍ରଜାଗଣ ହରି ହରି ବୋଲ ଭୋ ନାଥ ନାଥର ପ୍ରାୟେ ହୋଇଲୁ ସର୍ବପର ଯାଏ ଏମନ୍ତ ଅଙ୍ଗରାଜା ଶୁଣି ଖଳ ପୁତ୍ରକୁ ଘରେ ଆଣି ନାନା ପ୍ରକାରେ ଧର୍ମ କହି ଅନେକ ପ୍ରକାରେ ବୁଝାଇ ଶୁଣନ୍ତେ ନାନା କୋପ କରେ ପିତାର ବଚନ ନ ଧରେ ଦିନକୁ ଦିନ ଦୁଷ୍ଟ ପଣେ କୋପ ବହିଲେ ପ୍ରଜାଗଣେ ଅଙ୍ଗ ତାହାର କର୍ମ ଦେଖି ଫଳଇ ଅତି ଦୁଃଖେ ଦୁଃଖୀ ଦେଖ ମୁଁ ବିଷ୍ଣୁ ପାଦେ ସେବି କୁପୁତ୍ରେ ହେଲି ପରାଭବି ସବୁରି ସଙ୍ଗେ ନିରନ୍ତରେ ମହତ ଦୋରେ ହା ଆଚରେ প্রাণী মনে বহু ব্যথা এ দুষ্ট দিয় সর্বথা এ পুত্রে কার্য অছি কি সই ইহ পর যস পুণি সে রাজা বিচার সুপুত্র ছাড়ি নহুয় কুপুত্রে মাত্র এতে লাভ স্বজন গৃহে ছাড়ে লোভ সুপুত্র কুপুত্র বিচারে চিত ন রহে তার ঘরে রজনী অর্ধে রূপবর মন্দিরু হইলা বাহার বনে পশিলা নরপতি কেহি ন জানে তার গতি তাহার পাত্র মন্ত্রী গণে অনেক খোঁজি ঘোর বনে ন দেখি বনরে মিলিলে অনেক প্রকারে ভাড়িলে রোদন কলে ছন্ন মনে বইলে কেনে গলে শুনে ভাষা প্রবন্ধে ভাগবত বলই বিপ্র জগন্নাথ ভাবে ভাষা প্রবন্ধে ভাগবত ভাবে বলই বিপ্র জগন্নাথ হরি হরি বল ইতি শ্রীমদ্ভাগবতে মহাপুরাণে পারমহংস্যাং সংহিতায়াং চতুর্থ স্কন্ধে বেণ জন্ম কথনং নাম পঞ্চদশ অধ্যায়।